ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ। ରାଜ୍ୟରେ 56 ନୂଆ ସିଭିଲ୍ କୋର୍ଟ ଖୋଲିବା ନେଇ ନିଷ୍ପତ୍ତି ନେଲେ ସରକାର। ସିବିଏସ୍ଇ ପରି ରାଜ୍ୟର ସମସ୍ତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଏବଂ ସାମୁଦ୍ରିକ ବାତ୍ୟା ଉଇଫାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00 ଲୋକସଭା ବୈଠକ ଆରମ୍ଭ ହୋଇଥିଲା। ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ବିରୋଧୀ ସଦସ୍ୟମାନେ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନମାନ ଦେଇଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ଫଳରେ ଲୋକସଭାକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମୁଲତବୀ ନୋଟିସ୍ ଦେଇଥିଲେ। ତେବେ ଗୃହର ଉପାଧ୍ୟକ୍ଷ ହରିବଂଶ ଏହି ନୋଟିସ୍କୁ ଖାରଜ କରିଦେଇଥିଲେ। ଦିନ 2:00 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁନଶ୍ଚ ହଟ୍ଟଗୋଳ ସ୍ଥିତି ଲାଗି ରହିବାରୁ ରାଜ୍ୟସଭାକୁ ମଧ୍ୟ ମୁଲତବୀ ରଖାଯାଇଛି। ଉପରାଷ୍ଟ୍ରପତି ପଦବୀରୁ ଜଗଦୀପ ଧନକଡ଼ ଇସ୍ତଫା ଦେବା ପରେ ଏହି ପଦବୀ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନ ସକାଶେ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ରାଜ୍ୟସଭା ଓ ଲୋକସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ନେଇ ଇଲେକ୍ଟୋରାଲ୍ କଲେଜ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସମ୍ଭିଧାନର ଅନୁଚ୍ଛେଦ 324 ଅନୁଯାୟୀ ଉପରାଷ୍ଟ୍ରପତି ପଦବୀ ସକାଶେ ନିର୍ବାଚନ କରାଯିବାର ବିଧି ରହିଛି। ରାଜ୍ୟରେ ଆଉ 56 ନୂଆ ସିଭିଲ୍ କୋର୍ଟ ସ୍ଥାପନ କରାଯିବ। ଏଥିପାଇଁ ଉଭୟ ଗେଜେଟେଡ୍ ଏବଂ ଅଣଗେଜେଟେଡ୍ ବର୍ଗର 840 ନୂଆ ପଦବୀକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ମାଧ୍ୟମରେ ଏହା ଅବଗତ କରାଯାଇଛି। ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ଏହି କୋର୍ଟଗୁଡ଼ିକ ଖୋଲାଯିବ। ସେଥିମଧ୍ୟରେ ମୟୂରଭଞ୍ଜରେ ସର୍ବାଧିକ 12 ନୂଆ ସିଭିଲ୍ କୋର୍ଟ ସ୍ଥାପନ କରାଯିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରି ରାଜ୍ୟର ସମସ୍ତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ସ୍କୁଲର ପ୍ରବେଶପଥ, ପ୍ରସ୍ଥାନସ୍ଥଳ, ପ୍ରତୀକ୍ଷାସ୍ଥଳ, ଶ୍ରେଣୀଗୃହ, ପରୀକ୍ଷାଗାର ସମେତ ଅନ୍ୟାନ୍ୟ ସାଧାରଣ ଅଞ୍ଚଳରେ କ୍ୟାମେରା ଲଗାଇବା ପାଇଁ ବିଭାଗ ପକ୍ଷରୁ ବିଚାର କରାଯାଉଛି। ରାଜ୍ୟରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ ଓଆଇଏସ୍ଏଫ୍ର ଆଉ 2 ବାଟାଲିୟନ୍ ଗଠନ କରାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି 2 ନୂତନ ବାଟାଲିୟନ୍ ପାଇଁ ସମୁଦାୟ 2,080 ପଦବୀ ସୃଷ୍ଟି କରାଯାଇଛି। ଏଥିରୁ 1,944 ନିୟମିତ ପଦବୀ ଥିବାବେଳେ 136 ଆଉଟ୍ସୋର୍ସିଂ ଭିତ୍ତିରେ ପୂରଣ ହେବ। ରାଜ୍ୟରେ ଓଆଇଏସ୍ଏଫ୍ରେ 2 ବାଟାଲିୟନ୍ ରହିଛି। ବର୍ତ୍ତମାନ ଆଉ 2 ବାଟାଲିୟନ୍ ସୃଷ୍ଟି ହେବା ପରେ ଓଆଇଏସ୍ଏଫ୍ରେ ସମୁଦାୟ ପଦବୀ ସଂଖ୍ୟା 4,929 ପହଞ୍ଚିବ। ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ସ୍ଥାନଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏହି 2 ବାଟାଲିୟନ୍ ଗଠନକୁ ମଞ୍ଜୁରୀ ମିଳିଥିବା ସରକାରୀ ଭାବେ କୁହାଯାଇଛି। କର୍ମକ୍ଷେତ୍ରରେ ମହିଳା ଏବଂ ପୁରୁଷଙ୍କୁ ସମାନ ସୁଯୋଗ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କର୍ମଚାରୀମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ନିବାରଣ ଆଇନ 2013 ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଯୌନ ଉତ୍ପୀଡ଼ନ ଉପରେ ରୋକ ଲଗାଇବା ନିମନ୍ତେ ଜନସଚେତନତା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଆଇନକୁ ସାମାଜିକ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଭାବରେ ଗ୍ରହଣ କରିବାକୁ ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ମସିହା ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧିବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ଏକ ରିପୋର୍ଟ।
ସ୍ୱାଧୀନତା ସଂଗ୍ରାମ ସମୟରେ ସୂଚନା, ଶିକ୍ଷା ଓ ମନୋରଞ୍ଜନର ପ୍ରସାରଣ ବୃଦ୍ଧି ପାଇବା ସହ ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ଜନମାନସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ସ୍ୱାଧୀନତା ପରେ ସାକ୍ଷରତା, ସ୍ୱାସ୍ଥ୍ୟ, ସଚେତନତା ଏବଂ କୃଷି ସମ୍ବନ୍ଧୀୟ ଜ୍ଞାନକୁ ପ୍ରୋହାହିତ କରିବାରେ ବିଶେଷ ସହାୟକ ହୋଇଥିଲା। 1956 ମସିହାରେ ଜାତୀୟ ପ୍ରସାରଣକାରୀ ନାମକୁ ପରିବର୍ତ୍ତନ କରାଯାଇ ଆକାଶବାଣୀ ନାମରେ ନାମିତ କରାଗଲା। ପରବର୍ତ୍ତୀ ସମୟରେ 1957 ମସିହାରେ ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଏହା ଲୋକପ୍ରିୟ ଚଳଚ୍ଚିତ୍ରର ସଙ୍ଗୀତ ପ୍ରସାରଣ କରି ଶ୍ରୋତାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ବର୍ଷ ବର୍ଷ ଧରି ଆକାଶବାଣୀ ସାମାଜିକ ଗଣମାଧ୍ୟମ, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍, ପଡ୍କାଷ୍ଟ ସିରିଜ୍ ଆଦିରେ ନିଜର ଉପସ୍ଥିତି ଜାହିର କରିଆସିଛି। ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି,
90 ବର୍ଷ କି ମେଁ ଆକାଶବାଣୀ ନେ ଯୋ କୁଛ ରଚା ବା ଏକ ପ୍ରସାରଣ ନହିଁ ହୈ ବଲକି ଏକ ସଂସ୍କୃତି କି ତରହ ହୈ ଔର ୟେ ଭାରତ କି ସଚ୍ଚି ଆତ୍ମା କି ଅଭିବ୍ୟକ୍ତି ହୈ କ୍ୟୋଁକି ଆକାଶବାଣୀ ଲଗଭଗ 23 ଭାଷାଓଂ ମେଁ 182 ବୋଲିଓଂ ମେଁ ପ୍ରସାରିତ କରତା ହୈ। ଦୁନିଆ ମେଁ କୋଇ ଭି ପ୍ରସାରଣ କା ଐସା ତନ୍ତ୍ର ନହିଁ ହୈ ଜୋ କି ଇତନି ବିବିଧତା କେ ସାଥ ଅପନା ସନ୍ଦେଶ ଆମ ଜନ ତକ ପହଞ୍ଚାତା ହୈ। ୟେ ଭହି ମଞ୍ଚ ହୈ ଜିସନେ ଗାନ୍ଧିଜୀ ସେ ଲେକର ଟାଗୋର ତକ କୋ ଆମ ଆଦମୀ ତକ ପହଞ୍ଚାୟା ଔର ପିଛଲେ ଏକ ଦଶକ କି ବାତ କରେଁ ତୋ ଆକାଶବାଣୀ କେ ମାଧ୍ୟମ ସେ ମାନ୍ୟ प्रधानमंत्री श्री नरेंद्र मोदी जी और नागरिकों के बीच में मन की बात के माध्यम से एक पुल का काम भी किया है।
ପ୍ରସାରଣ ସେବା ପ୍ରତିଷ୍ଠା ହେବାର ଏହି 89 ବର୍ଷ ମଧ୍ୟରେ ଆକାଶବାଣୀ ସବୁ ବର୍ଗର ଶ୍ରୋତାଙ୍କ ଚାହିଦାକୁ ପୂରଣ କରିଚାଲିଛି। ଶ୍ରୋତାଙ୍କୁ ସୂଚନା ପ୍ରଦାନ ସହ ବହୁଜନ ହିତାୟ ବହୁଜନ ସୁଖାୟ ମୂଳମନ୍ତ୍ରକୁ ପାଳନ କରିବା ପାଇଁ ଦୃଢ଼ ପ୍ରୟାସ ଜାରି ରଖିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀ।
ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଗୁରୁବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ 2:30 ସନ୍ଧ୍ୟା 6:30 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯାତନା ନିବାରଣ ଆଇନ 2013 ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କର୍ମଶାଳାରେ ଯୋଗଦେଇ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ଓ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଢେଙ୍କାନାଳ ଶାଖା 2023-25 ଆର୍ଥିକ ବର୍ଷରେ 55 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 2,50,00,000 ଋଣ ପ୍ରଦାନ କରାଯାଇଛି। 2021-23 ଆର୍ଥିକ ବର୍ଷରେ ଏହି ଯୋଜନାରେ 35 ଜଣଙ୍କୁ 22,00,000 ଋଣ ପ୍ରଦାନ କରାଯାଇଛି। ଢେଙ୍କାନାଳ ସହରର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପର୍ଯ୍ୟାୟକ୍ରମେ 3,00,000 ଋଣ ନେଇ ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଁ ପୂର୍ଣ୍ଣଚନ୍ଦ୍ର ଦାସ, ଢେଙ୍କାନାଳ ଚାନ୍ଦମରି ସାହି। ମୁଁ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା ନେଇ ଉପକୃତ ହୋଇଛି। ମୋର ଛୁଆ ପିଲାଙ୍କୁ ମଧ୍ୟ ପାଠଶାଠ ପଢ଼ାଇଛି। ତାପରେ ମଧ୍ୟ 3,00,000 ପର୍ଯ୍ୟନ୍ତ ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କରୁ ମୁଁ ନେଇ ଉପକୃତ ହୋଇଛି। ତେଣୁକରି ମୁଁ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି।
ମା ପାଇଁ ଗଛଟିଏ ଅଭିଯାନ ଅଧୀନରେ ନୟାଗଡ଼ ବ୍ଲକ ବଡ଼ ପଣ୍ଡୁସର ଗାଁର ଶିବମନ୍ଦିର ପ୍ରାଙ୍ଗଣ ଓ ଇଟାମାଟି ଗାଁର ତନ୍ତିସାହିଠାରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲରେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ପାର୍ବତ୍ୟ ଅଞ୍ଚଳ ନଙ୍ଗଲବୋର୍ଡରେ ଝାଡ଼ାବାନ୍ତି ଯୋଗୁଁ 16 ଜଣ ଆକ୍ରାନ୍ତ ହୋଇଥିବା ବେଳେ 6 ଜଣ ଗୁରୁତର ଅଛନ୍ତି। ପାଣିପାଗ। ସାମୁଦ୍ରିକ ବାତ୍ୟା ଉଇଫାର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହେବାରେ ଲାଗିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତର ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ। ରାଜ୍ୟରେ 56ଟି ନୂଆ ସିଭିଲ୍ କୋର୍ଟ ଖୋଲିବା ନେଇ ନିଷ୍ପତ୍ତି ନେଲେ ସରକାର। ସିବିଏସ୍ଇ ପରି ରାଜ୍ୟର ସମସ୍ତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସାମୁଦ୍ରିକ ବାତ୍ୟା ଉଇଫାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।